ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଲୋକସଭା ନିର୍ବାଚନ ପହିଲା କ୍ଷେପ ଲାଗି ଭିନ୍ ଭିନ୍ ରାଜନୈତିକ ଦଳ ତରଫ ପ୍ରଚାର କାମ ଜୋରସୋର ଚାଲିଛି। ଦଳର ବିଶିଷ୍ଟ ନେତାମାନେ ରେଲି ଆର୍ ରୋଡ୍ ଶୋ କରୁଛନ୍। ପହିଲା କ୍ଷେପେ ଆଇବା 19 ତାରିଖ ଶୁକ୍ରବାର 17 ରାଜ୍ୟର 120 ଲୋକସଭା ଆସନ ଆଉ ସିକିମ୍ର 32 ଅରୁଣାଚଳ ପ୍ରଦେଶର 60 ବିଧାନସଭା ଆସନ ଲାଗି ଭୋଟ ହେବା। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନର ବାରବାଟୀ ଛକଠାନେ ଗଲାକାଲି ରାତି ହୋଇଥିବା ଯାତ୍ରୀବାହୀ ବସ୍ ଦୁର୍ଘଟଣାଥି ମୃତକମାନଙ୍କୁ 3 ଲକ୍ଷ ଟଙ୍କା ସାହା ଯାର ଆହତମାନଙ୍କୁ ମାହାଲିଆ ଚିକିତ୍ସା ସେବା ଯୋଗାଇ ଦେବାକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍। ଇତାର ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକେ ସମବେଦନା ଜଣାଇଛନ୍। ଏନ ଜଣାଇ ଦିଆଯାଇପାରେ ଯେ ଏହି ଦୁର୍ଘଟଣାଥି 5 ଜଣଙ୍କ ଜୀବନ ଯାଇଥିବା ବେଳେ ବହୁ ଜଣ ଆହତ ହୋଇଛନ୍। ଆଇବା ନିର୍ବାଚନକେ ସ୍ୱଚ୍ଛ ମୁକ୍ତ ଅବାଧ ନିରପେକ୍ଷ କରିବା ଲକ୍ଷ୍ୟଥି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଗଲାକାଲି ଗୋଟିଏ ନୂଆ ୱେବ୍ସାଇଟ୍କେ ଲୋକାର୍ପଣ କରିଛନ୍। ସିଇଓ ଓଡ଼ିଶା .nic.in ୱେବ୍ସାଇଟ୍ଥି ଭୋଟରମାନଙ୍କୁ ସବୁ ବିବରଣୀ ଯେନ୍ତାକି ଭୋଟର ତାଲିକା, ଅନ୍ଲାଇନ୍ ଆବେଦନ, ଭୋଟର ତାଲିକାଥି ନାଁ ଖୋଜିବାଟା, ବୁଥ୍ ତାଲିକା, ଲୋକସଭା ଆର୍ ବିଧାନସଭା କ୍ଷେତ୍ର ବାବଦେ ଜାଣିହେବା। ରାଜ୍ୟ ବିଦ୍ୟାଳୟ ଆର୍ ଗଣଶିକ୍ଷା ବିଭାଗ ଅଧୀନତି ଥିବା ସବୁ ସ୍କୁଲମାନଙ୍କେ ପ୍ରଧାନ ଶିକ୍ଷକ ଆଉ ଶିକ୍ଷୟିତ୍ରୀ ଫି ଦିନ 2 ପିରିୟଡ୍ ପାଠ ପଢ଼ାବେ। ସ୍କୁଲମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାର ଦିଗେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଗଣଶିକ୍ଷା ବିଭାଗ ତରଫ ସବୁ ଜିଲ୍ଲାର ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ପାଠ ପଢ଼ାବାର ସହିତ ଅନ୍ୟ ଶିକ୍ଷକମାନଙ୍କ ପାଠପଢ଼ାକେ ଭିଲ୍ ଯାଞ୍ଚ କରିବେ ବୋଲି ନିର୍ଦ୍ଦେଶନାମାଥି କୁହାଯାଇଛି। ମେଟ୍ରିକ୍ ପରୀକ୍ଷା ସାର୍ଟିଫିକେଟ୍ ତିଆରି କରିବାର ଆଗନୁ ପରୀକ୍ଷାର୍ଥୀମାନଙ୍କର ତଥ୍ୟ ସୁଧ୍ରାବାର ସମୟ ଆର୍ ଦିନେ ବଢ଼ାଯାଇଛି। ଆଗନୁ ତଥ୍ୟ ସଂଶୋଧନ ଲାଗି ଗଲାକାଲି ତକ ସମୟ ଧାରିଜ କରାଯାଇଥିଲା। ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆଜ ବୋର୍ଡ କାର୍ଯ୍ୟାଳୟ ଖୋଲାଯାଇଥିବା ତ୍ରୁଟି ସଂଶୋଧନ କ୍ୟାମ୍ପକେ ଯାଇକରି ଛାତ୍ରଛାତ୍ରୀମାନଙ୍କର ମା ବାପାଙ୍କ ନାଁ, ଜନ୍ମ ତାରିଖ ବାବଦେ ଥିବାର ଭୁଲ୍ଚୁକ୍କେ ସୁଧ୍ରାଇ ପାରିବେ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ତରଫ ସୂଚନା ମିଳିଛି। ଏ ବାବଦେ ସବୁ ଜିଲ୍ଲାର ଶିକ୍ଷା ଅଧିକାରୀମାନଙ୍କୁ ବୋର୍ଡ ତରଫ ବିଜ୍ଞପ୍ତି ଜରିଆରେ ଜଣାଇ ଦିଆଯାଇଛି। ଆଇବା ମେ ମାସର 1 ତାରିଖନୁ ରାଇଜେ ରବି ଧାନ ଘିନାଯିବା। ଧାନ ବିକିବା ଲାଗି ରାଜ୍ୟର 2,76,000ରୁ ଅଧିକା ଚାଷୀ ନାଁ ପଞ୍ଜୀକରଣ କରିଛନ୍ ବୋଲି ଖାଦ୍ୟ ଯୋଗାଣ ଆର୍ ଖାଉଟି କଲ୍ୟାଣ ବିଭାଗ ତରଫ ସୂଚନା ଦିଆଯାଇଛି। ଚାଷୀମାନେ ପ୍ୟାକ୍ସ, ଲ୍ୟାମ୍ପସ୍, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନାହେତ ପାଣି ପଞ୍ଚାୟତ ନ ଆଘନୁ ନାଁ ପଞ୍ଜୀକରଣ କରିସାରିଛନ୍। ଆଜ ପବିତ୍ର ଅଶୋକାଷ୍ଟମୀ, ଏ ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ହେବା। ଶ୍ରୀଲିଙ୍ଗରାଜ ରଥେ ବିଜେ କରିକରି ରାମେଶ୍ୱର ମନ୍ଦିର ଆଡ଼େ ଯାତ୍ରା କରିବେ। ମଧ୍ୟାହ୍ନର 12:30 ପହଣ୍ଡି ନୀତି ସର୍ବା ଆର୍ 2:30 ରଥ ଘିଚା ମୂଲ ହେବା ବୋଲି ଜଣାପଡ଼ିଛି। ଆଇବା ମେ ମାସର 15 ତାରିଖନୁ ଫି ଦିନ ଝାରସୁଗୁଡ଼ା ଦିଲ୍ଲୀ ବିମାନ ସେବା ମୂଲ ହେବା। ଏ ବାବଦେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର କର୍ତ୍ତୃପକ୍ଷ ଆର୍ ଇଣ୍ଡିଗୋ ବିମାନ ସେବା ଅଧିକାରୀ ବିନୟ ମାଲହୋତ୍ରା ସୂଚନା ଦେଇଛନ୍। ସମ୍ବଲପୁର ଜିଲ୍ଲାନ ଆଇବା ସାଧାରଣ ନିର୍ବାଚନଥି ଯେନ୍ତା କେନ୍ସି ଭୋଟର ଛାଡ଼ି ନା ହେବେ ସେଟାକେ ନେଇକରି ଜିଲ୍ଲା ପ୍ରଶାସନ ତରଫ ଗଲାକାଲି ଭୋଟର ଦାଦା ଆର୍ ଭୋଟର ନାନୀ ମାସ୍କଟ୍କେ ଚାଲୁ କରାଯାଇଛି। ଏହି ମାସ୍କଟ୍ ଭୋ ବାବଦେ ଫି ଭୋଟରମାନଙ୍କୁ ସୂଚିତ କରିକରି ତାଙ୍କର ଦୃଷ୍ଟି ଆକର୍ଷଣ କରିବା ଲାଗି ଗୋଟିଏ ଅଭିନବ ଉପାୟ। ଜିଲ୍ଲାପାଳ କାର୍ଯ୍ୟାଳୟ, ଏସ୍ଏମ୍ସି, ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସହିତ ଲକ୍ଷ୍ମୀଟକି ଛକ, ସମଲେଇ ମନ୍ଦିର ଥିବା ମିଶନ ଶକ୍ତି କାଫେ, ରେଲବାଇ ପୁଲିଆ ସହର ଭିନ୍ ଭିନ୍ ଛକମାନଙ୍କେ, ବୁର୍ଲା ଆର୍ ହୀରାକୁଦ ସହରର ମୁଖ୍ୟ ଜାଗାମାନଙ୍କେ ଭୋଟର ଦାଦା ଆଉ ଭୋଟର ନାନୀ ମାସ୍କଟ୍ ସେଲ୍ଫି ପଏଣ୍ଟ ରହିବା। ଶ୍ରୀକ୍ଷେତ୍ର ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକେ ନେଇକରି ଆଜି ଦିନର 11 ପୁରୀ ସର୍କିଟ୍ ହାଉସ୍ ନ 2 ଖେପ୍ର ବୈଠକ ହେବା। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାଥି ହେବାରକେ ଥିବା ଏହି ବୈଠକଟି ଶ୍ରୀମନ୍ଦିର ପ୍ରଶାସକ, ଏସ୍ପି ଆର୍ ଜିଲ୍ଲା ପ୍ରଶାସନର ସବୁ ଅଧିକାରୀ ସେମାନଙ୍କର ପ୍ରସ୍ତୁତି ବାବଦେ ସୂଚନା ଦେବେ। ଧାରି ସମୟଥି ରଥ ତିଆରି କାମ ଶେଷ କରିବା ସହିତ ରଥଯାତ୍ରା ଦିନ ଧାରି ସମୟଥି ମହାପ୍ରଭୁଙ୍କର ପହଣ୍ଡି ରଥଘିଚା କରିବା ସହିତ ଆଇନ ଶୃଙ୍ଖଳା ବାବଦେ ଆଲୋଚନା କରାଯିବା। ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସଚିବ ସରୋଜ କୁମାର ମିଶ୍ରଙ୍କୁ ଡିଏମ୍ଇଟିର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏ ବାବଦେ ସ୍ୱାସ୍ଥ୍ୟ ବିଭାଗ ତରଫ ବିଜ୍ଞପ୍ତି ବାହାରିଛି। 2023-24 ଆର୍ଥିକ ବର୍ଷରେ ଭାରତ 18.48 GW ସବୁଜ ଶକ୍ତି କ୍ଷମତା ଯୋଡ଼ିପାରିଛି। ଆଗନୁ କ୍ଷମତା 15.27 GW ଥିଲା ବୋଲି ଦେଶ ନୂତନ ଓ ସବୁଜ ଶକ୍ତି ମନ୍ତ୍ରଣାଳୟ ତରଫ ସୂଚନା ମିଳିଛି। ସବୁଜ ଶକ୍ତି କ୍ଷେତ୍ରଥି ଅଭିବୃଦ୍ଧିର ପରିମାଣ 21% ଆୟ ବୋଲି ଜଣାପଡ଼ିଛି। ରାଜ୍ୟକେ ଉତ୍ତର ପଶ୍ଚିମ ଦିଗୁ ଗରମ ପବନ ବୋହୁଥିବା ନୁ ତାତି ବଢ଼ୁଛି। ହେଥିଲାଗି ଆଗକେ ତାତି ଆହୁରି 4-6°C ତକ ବଢ଼ବା ଆର୍ ରାଜ୍ୟର କେତେଟା ଜାଗାନ ତାପମାତ୍ରା 43-45° ତକ ପହଞ୍ଚବା ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଏବେ 18 ତକ ବୌଦ୍ଧ ଆର୍ ସମୁଦ୍ରକୂଳିଆ ଜିଲ୍ଲାମାନଙ୍କୁ ଜବର ତାତିର୍ ଲାଗି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଚନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।